ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ। ଲଘୁ ଖଣିଜ ପଦାର୍ଥ ଖନନରୁ ପ୍ରାପ୍ତ ରାଜସ୍ୱ ଅଣଟିକସ ରାଜସ୍ୱର ମୁଖ୍ୟ ଉତ୍ସ ବୋଲି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ 2024କୁ ଗୃହରେ ଉପସ୍ଥାପନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ୱାକଫ ବୋର୍ଡକୁ ସମାବେଶୀ ଓ ଧର୍ମନିରପେକ୍ଷ କରିବା ପାଇଁ ଲୋକସଭାରେ ଆଗତ ହେଲା ୱାକଫ ସଂଶୋଧନ ବିଲ୍। ଜାତୀୟ ଶିକ୍ଷାନୀତି 2020 ଅଧୀନରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଆଜିଠାରୁ ଆରମ୍ଭ ହେଲା ଶିଶୁ ବାଟିକାରେ ଖଡ଼ିଛୁଆଁ, ଏବଂ ଶ୍ରୀମନ୍ଦିରରେ ଆଜି ବନକ ଲାଗି ନୀତି ପାଇଁ ଅପରାହ୍ନ 5ଟାରୁ 5 ଘଣ୍ଟା ପାଇଁ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ। ବିଧାନସଭାରେ ଅପରାହ୍ନ ଅଧିବେଶନରେ ଆଜି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରିପୋର୍ଟ ଉପସ୍ଥାପନ କରିଥିଲେ। ଉପସ୍ଥାପନ ପରେ ବିଧାନସଭା ବାହାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି, ଲଘୁ ଖଣିଜ ପଦାର୍ଥ ଖନନରୁ ପ୍ରାପ୍ତ ରାଜସ୍ୱ ଅଣଟିକସ ରାଜ୍ୟ ରାଜସ୍ୱର ମୁଖ୍ୟ ଉତ୍ସ। 2015 2022 ମଧ୍ୟରେ ଲଘୁ ଖଣିଜ ରାଜସ୍ୱ ଆଦାୟର ପରିମାଣ 2968 କୋଟି ଟଙ୍କାରୁ ଅଧିକ ଥିଲା। ଲଘୁ ଖଣିଜ ଉତ୍ସଗୁଡ଼ିକ ମଧ୍ୟରୁ 147 କାର୍ଯ୍ୟକ୍ଷମ ଅଛି ଏବଂ 373 ଖଣିଜ ଉତ୍ସ କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ବିଧାନସଭା ବଜେଟ୍ ଅଧିବେଶନର ଆଜି 16 ଦିନରେ ଗୃହକାର୍ଯ୍ୟ ସ୍ୱାଭାବିକ ଚାଲିଛି। ବିଭିନ୍ନ ବିଭାଗର 30 ପ୍ରଶ୍ନ ମଧ୍ୟରୁ ଆଜି ଗୃହରେ 4 ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା। ଅପରାହ୍ନ ଅଧିବେଶନରେ ଗୃହରେ ବିଭିନ୍ନ ରିପୋର୍ଟ ଉପସ୍ଥାପନ ସହ ପ୍ରସ୍ତାବ ଆଗତ କରାଯିବା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ 2024କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୃହରେ ଆଗତ କରିଥିଲେ। ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ଏବଂ ଅଧ୍ୟାପକ ଚୟନ ସହ ଅଡିଟ୍ରେ ସ୍ୱଚ୍ଛତା ଆଣିବା ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଥିବା ଜଣାପଡ଼ିଛି। ଏଥିରେ 69 ନୂତନ ଦିଗ ରହିଛି, ଯେଉଁଥିରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ ହୋଇପାରିବ ବୋଲି ଗୃହରେ ମତ ପ୍ରକାଶ ପାଇଛି। ଏହି ଆଲୋଚନାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ ପ୍ରମୁଖ ଅଂଶଗ୍ରହଣ କରି ବିଲ୍ଟିକୁ ଅଧିକ ତର୍ଜମା କରି ଚୟନ କମିଟିକୁ ପଠାଇବା ପରେ ପାରିତ କରିବା ପାଇଁ ମତ ଦେଇଥିଲେ। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଗୃହରେ ଆଲୋଚନା ଜାରି ରହିଥିଲା। ଅଧିବେଶନର ପ୍ରଥମାର୍ଦ୍ଧରେ ପ୍ରଶ୍ନୋତ୍ତର ଏବଂ ଶୂନ୍ୟକାଳ ସୁରୁଖୁରୁରେ ଚାଲିଥିଲା। କୌଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦେବା ଲାଗି ବିଧାନସଭାରେ ଆଜି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଥିଲେ। ଦେଶରେ 728 ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଆଜି ରାଜ୍ୟସଭାରେ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗା ଦାସ ୟୁକେ କହିଛନ୍ତି। ଏକ ଲିଖିତ ଉତ୍ତରରେ ସେ କହିଛନ୍ତି, ଏହାଦ୍ୱାରା 350,000 ତପସିଲ୍ଭୁକ୍ତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ଅଦ୍ୟାବଧି ମଞ୍ଜୁରୀପ୍ରାପ୍ତ 721 ବିଦ୍ୟାଳୟ ମଧ୍ୟରୁ 477 ବିଦ୍ୟାଳୟ କାର୍ଯ୍ୟକ୍ଷମ ରହିଛି। ସୂଚନାଯୋଗ୍ୟ, 2018-19 ଶିକ୍ଷାବର୍ଷଠାରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଯୋଜନା ଆରମ୍ଭ ହୋଇଥିଲା। ଲୋକସଭାରେ ୱାକଫ ସଂଶୋଧନ ବିଲ୍ ଉପରେ ଆଜି ଆଲୋଚନା ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏ ବିଲ୍ ଆଗତ କରି କହିଛନ୍ତି, ମୁସଲମାନମାନଙ୍କ ଧର୍ମୀୟ କାର୍ଯ୍ୟଧାରା ସହ ଏହାର କୌଣସି ସମ୍ପର୍କ ନାହିଁ, ଏହା କେବଳ ୱାକଫ ବୋର୍ଡର ସମ୍ପତ୍ତି ସହିତ ଜଡ଼ିତ। ସରକାର ୱାକଫ ବୋର୍ଡକୁ ସମାବେଶୀ ଓ ଧର୍ମନିରପେକ୍ଷ କରିବାକୁ ଚାହୁଁଛନ୍ତି। ଏହି ବିଲ୍ ମସ୍ଜିଦ୍ଗୁଡ଼ିକର ପରିଚାଳନା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ ସ୍ୱଷ୍ଟ କରିଛନ୍ତି। ଏହି ବିଲ୍ ଅନୁଯାୟୀ ୱାକଫ ବୋର୍ଡରେ ବିଭିନ୍ନ ବର୍ଗର ମୁସଲମାନ, ମହିଳା ଏବଂ ଅନ୍ୟ ଅଂଶୀଦାର ପ୍ରତିନିଧି ସଦସ୍ୟ ରହିବେ। ଶ୍ରୀ ରିଜିଜୁ କହିଛନ୍ତି, 2013 ୟୁପିଏ ଶାସନ ସମୟରେ ୱାକଫ ଆଇନରେ ହୋଇଥିବା ସଂଶୋଧନ ଅନ୍ୟ ଆଇନଗୁଡ଼ିକ ଉପରେ ଅଧିକ ପ୍ରଭାବ ପକାଇଥିଲା। ଯୁଗ୍ମ ସଂସଦୀୟ କମିଟି ବିଭିନ୍ନ କ୍ଷେତ୍ରରୁ ମତାମତ ଗ୍ରହଣ କରିବା ପରେ ସେମାନଙ୍କର ସୁପାରିଶ ସରକାରକୁ ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ ଗୃହରେ କହିଛନ୍ତି। ଜାତୀୟ ମହିଳା ଛାତ୍ର ସଂସଦ ମାଧ୍ୟମରେ ଯୁବପିଢ଼ିର ମହିଳାଙ୍କ ସମ୍ଭାବନା ଓ ଶକ୍ତିର ଉପଯୋଗ ପାଇଁ ଏକ ଭିତ୍ତିଭୂମି ପ୍ରଦାନ କରିବାରେ ବିଶେଷ ସହାୟକ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଗଜପତି ଜିଲ୍ଲା ବି ସୀତାପୁରର ଏକ ଘରୋଇ ବିଶ୍ୱବିଦ୍ୟାଳୟର ତୃତୀୟ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ରାଷ୍ଟ୍ରୀୟ ମହିଳା ଛାତ୍ର ସଂସଦ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ମହିଳାମାନଙ୍କ ବିବିଧ ଏବଂ ଗତିଶୀଳ ଅଂଶଗ୍ରହଣ ପ୍ରତିନିଧିତ୍ୱ ପାଇଁ ଏହା ଉପାଦେୟ ସାବ୍ୟସ୍ତ ହେବ, ଯାହା ଆଗାମୀ ପିଢ଼ିର ମହିଳାଙ୍କୁ ସଶକ୍ତ କରିବ ବୋଲି ଶ୍ରୀ କମ୍ଭମ୍ପାଟି କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଜାତୀୟ ଶିକ୍ଷାନୀତି 2020 ଅଧୀନରେ ରାଜ୍ୟରେ ପ୍ରଥମଥର ପାଇଁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଆଜି ଶିଶୁ ବାଟିକାର ଶୁଭାରମ୍ଭ ହୋଇଛି। ଭୁବନେଶ୍ୱର ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରି କହିଛନ୍ତି, ରାଜ୍ୟର ସମସ୍ତ ପିଲାଙ୍କୁ ସର୍ବୋତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ପିଲାମାନଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ଆକୃଷ୍ଟ କରିବା ଲାଗି ଖଡ଼ିଛୁଆଁ ଉତ୍ସବର ଆୟୋଜନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ଉତ୍ତମ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ କରିବା ଲକ୍ଷ୍ୟରେ ରାଜ୍ୟରେ ଖଡ଼ିଛୁଆଁ ଓ ବିଦ୍ୟାଳୟ ପ୍ରବେଶ ଉତ୍ସବକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି। ଜିଲ୍ଲାସ୍ତରରେ ସ୍କୁଲ ପ୍ରବେଶ ଓ ଶିଶୁବାଟିକାରେ ଖଡ଼ିଛୁଆଁ ଉତ୍ସବ ଆରମ୍ଭ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ତାଲପଟିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଖଡ଼ିଛୁଆଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅବଲି ସୁନୀଲ ନରୱଣେ ଉତ୍ସବକୁ ଶୁଭାରମ୍ଭ କରି ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଓ ସ୍କୁଲ ବ୍ୟାଗ୍ ବଣ୍ଟନ କରିଥିଲେ। ଏ ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଦେବଗଡ଼ ବାଳକ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଉତ୍ସବକୁ ଶୁଭାରମ୍ଭ କରିବା ସହ ତିନିଟି ସଚେତନତା ରଥକୁ ଉଦ୍ଘାଟନ କରିଛନ୍ତି। ଶିଶୁବାଟିକାରେ ନାମ ଲେଖାଇ ଛାତ୍ରଛାତ୍ରୀମାନେ ଏକ ଉତ୍ତମ ସଂଗଠିତ ଏବଂ ଅନୁଭୂତିମୂଳକ ଶିକ୍ଷଣ ପରିବେଶ ପାଇପାରିବେ ବୋଲି ଅତିଥିମାନେ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଛନ୍ତି। ସମ୍ଭଲପୁରସ୍ଥିତ ବ୍ରଜମୋହନ ପଟ୍ଟନାୟକ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରାଥମିକ ବିଦ୍ୟାଳୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଯୋଗଦେଇ କୁନି କୁନି ପିଲାମାନଙ୍କୁ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ସରକାରଙ୍କ ପକ୍ଷରୁ ଏଭଳି ନିଆରା ପଦକ୍ଷେପ ନିଆଯାଇଛି ବୋଲି ଆଲୋକପାତ କରିଛନ୍ତି। ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଅନୁଷ୍ଠିତ ଖଡ଼ିଛୁଆ ପ୍ରବେଶ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ସ୍କୁଲ ବ୍ୟାଗ୍ ସହିତ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ। ମାଲକାନଗିରି ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ବରଗଡ଼ ଜିଲ୍ଲାର ଖଜୁରଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଖଡ଼ିଛୁଆଁ ଦିବସ ପାଳିତ ହୋଇଛି। ଚୈତ୍ର ମାସ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ଗୁପ୍ତ ନୀତି ସମ୍ପନ୍ନ କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହି ସମୟ ମଧ୍ୟରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ବାଲେଶ୍ୱର ଜିଲ୍ଲା ରୂପଖଣ୍ଡ ବେଳାଭୂମି ପାଣ୍ଡବଘାଟ ବାରୁଣୀ ପଡ଼ିଆଠାରେ ଏକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସମୁଦ୍ର ଉପକୂଳବର୍ତ୍ତୀ ଗ୍ରାମବାସୀ ପର୍ଯ୍ୟଟକ ଓ ବେଳାଭୂମି ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ସହ ଜନଜାଗରଣ ସୃଷ୍ଟି ଉଦ୍ଦେଶ୍ୟରେ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଛି। ବେଳାଭୂମି ପରିବେଶ ସୁରକ୍ଷିତ ରହିଲେ ଅଧିକ ସଂଖ୍ୟକ ପର୍ଯ୍ୟଟକ ବାରୁଣୀଘାଟକୁ ଆସିବା ସହ ଏହାର ଗୁରୁତ୍ୱ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ବିଭିନ୍ନ ଅତିଥିମାନେ ଯୋଗଦେଇ ଭାରତୀୟ ମୁକ୍ତି ସଂଗ୍ରାମରେ ନୟାଗଡ଼ ଜିଲ୍ଲାର ଉଲ୍ଲେଖନୀୟ ଅବଦାନ ରହିଥିବା ନେଇ ମତବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ, ଅବିଭକ୍ତ ପୁରୀ ଜିଲ୍ଲାରେ ଥିବା ନୟାଗଡ଼ ସବ୍ଡିଭିଜନକୁ 1993 ମସିହା ଆଜିର ଦିନରେ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ କରାଯାଇଥିଲା। ଆଜି ବିଶ୍ୱ ଅଟିଜିମ୍ ଦିବସ। ଅଟିଜିମ୍ ରୋଗ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀକୁ ପ୍ରଭାବିତ କରିଥାଏ। ମସ୍ତିଷ୍କର ବିକାଶ ସମ୍ବନ୍ଧୀୟ ରୋଗ ସାଧାରଣ ଭାବେ ଶୈଶବ ଅବସ୍ଥାରୁ ଆରମ୍ଭ ହୋଇଥାଏ। ଏହି ରୋଗର ଶିକାର ହୋଇଥିବା ଶିଶୁ ଏବଂ ବୟସ୍କ ଲୋକମାନେ ଦେଖିବା, ଶୁଣିବା ଏବଂ ଅନୁଭବ କରିବାର ଲକ୍ଷଣରେ ବିଚ୍ୟୁତି ଦେଖାଦେଇଥାଏ। ଅଟିଜିମ୍ ରୋଗରେ ଆକ୍ରାନ୍ତ ଶିଶୁଙ୍କ ଭାଷାର ପରିପ୍ରକାଶ ଏବଂ ଶ୍ରବଣ ଶକ୍ତି ବହୁ ପରିମାଣରେ ହ୍ରାସ ଘଟିଥାଏ। ଅଟିଜିମ୍ ଏକ ସ୍ନାୟୁଗତ ସମସ୍ୟା ହୋଇଥିବାରୁ ଶୈଶବ ଅବସ୍ଥାରେ ଜଣେ ଶିଶୁର ମସ୍ତିଷ୍କ ସଠିକ୍ ଭାବରେ ବିକଶିତ ହୋଇନଥାଏ। ଜନ୍ମ ସମୟରେ ଏହି ରୋଗ ବାବଦରେ ଜଣାପଡ଼ିନଥାଏ। ଧୀରେ ଧୀରେ ପିଲାଟିର ଶାରୀରିକ ଅଭିବୃଦ୍ଧି ଘଟିଲେ ଏହି ରୋଗର ଲକ୍ଷଣ ଦେଖାଦେଇଥାଏ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିଧାନସଭାରେ ଉପସ୍ଥାପିତ ହେଲା ସିଏଜି ରିପୋର୍ଟ। ଲଘୁ ଖଣିଜ ପଦାର୍ଥ ଖନନରୁ ପ୍ରାପ୍ତ ରାଜସ୍ୱ ଅନଟିକସ ରାଜସ୍ୱର ମୁଖ୍ୟ ଉତ୍ସ ବୋଲି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ 2024କୁ ଗୃହରେ ଉପସ୍ଥାପନ କଲେ ଉଚ୍ଚଶିକ୍ଷାମନ୍ତ୍ରୀ। ୱାକଅପ୍ ବୋର୍ଡକୁ ସମାବେଶୀ ଓ ଧର୍ମନିରପେକ୍ଷ କରିବା ପାଇଁ ଲୋକସଭାରେ ଆଗତ ହେଲା ୱାକଅପ୍ ସଂଶୋଧନ ବିଲ୍। ଜାତୀୟ ଶିକ୍ଷାନୀତି 2020 ଅଧୀନରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଆଜିଠାରୁ ଆରମ୍ଭ ହେଲା ଶିଶୁ ବାଟିକାରେ ଖଡ଼ିଛୁଆଁ ଏବଂ ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି ପାଇଁ ଅପରାହ୍ନ 5ଟାରୁ 5 ଘଣ୍ଟା ପାଇଁ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।